ହଉ ମୁଁ ପହଞ୍ଚିଲି ପହଞ୍ଚିଲି ପହଞ୍ଚିଲି। ଆରେ କ୍ରିଷ୍ଣା
ଆଜ୍ଞା ବାବୁ,
ଆରେ ବାପା ଏତେ ଦିନ ପରେ ମୋ ଝିଅ ଆସିଛି, ସେ ବସ୍ ଷ୍ଟାଣ୍ଡରେ ଅପେକ୍ଷା କଲିଣି, ୟାକୁ କହ ଧୀରଜକୁ କହ ଗାଡ଼ି ଜଲ୍ଦି ଧୀ ପାରିବେ। ଆରେ ବାପା ଧୀରଜ ବାପା ଗାଡ଼ି ଟିକେ ଜଲ୍ଦି ବାହାର କଲୁ, ମୋ ଝିଅ ଏତେ ଦିନ ପରେ ଆସିଛି, ସେ ବସ୍ ଷ୍ଟାଣ୍ଡ ଅପେକ୍ଷା କଲି, ଚାଲ 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 ଲେଟ୍ କର, ଚାଲ ଚାଲ ମୋ ଝିଅ ଏତେ ଦିନ ପରେ ଆସିଛି।
ଚାଲୁ ବାପା, ଇଏ ଧୀରଜ ମୋ ଝିଅ ବାପା ଗୋଟିଏରେ ଗୋଟିଏ।
ମୋ ଝିଅ କହିଲି ପରା, ମୋ ଝିଅ ବେଳେ ଝିଅ ଖଣ୍ଡମଣ୍ଡଳ ନଥିବେ ତ।
ଆଜି ଯା ହଉ ରାତିରେ ମୋ ଝିଅ ଆଉଛି ମାନେ ଆଜି ଗୋଟେ ଭଲ ଭାତଟେ କରିବି, ଗୋଟେ ଡାଲିଟେ କରିବି, ଗୋଟେ ଚିକେନ୍ଟେ କରିବି, ଟିକେ ଶାନ୍ତିରେ ମୋ ଝିଅ ସାଙ୍ଗରେ ଟିକେ ଖାଇବି।
ତତେ ଦେଖିଲା ଯେବେ ଆଖି ଆଖିରେ ତତେ ପାଖକୁ ନେଲା ଡାକି ଭରଟେ ସାଜି ମନ ଗୁଣ ଗୁଣ ଗାଇ ଯାଏ ରେ
ହୃଦୟ ବଗି ଚାରି ପ୍ରଜାପତି ସାଜି ମନ ତା ସାଥିରେ ଉଡ଼ି ଉଡ଼େ ରେ
ମାହିରେ ମାହିରେ ପ୍ରେମ ବୋଧେ ହେଇଗଲା ଧୀରେ 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 ଜର ତୁଲରା ଚକୁମାରୀ ଆକାଶର ତାରା ମିଳେ ଚାନ୍ଦଟେ ପରି ନିଶା ନିଶା ଆଖି ତାର କୁହୁକ ଜାଲି ଚାହାଣିରେ ହାଏ ମତେ ଦେଉଛି ହାଣି ହୃଦୟର ନଗରୀରେ ଝରଣାଟେ ସାଜି ମନ ତା ପାଇଁ ଝରି ଗଲାରେ
ରାଜକୁମାର ମତେ ମାରିଦେଲା ନଜର ତାର ଭୁଲିଗଲି ଅଛି ମୋର ଠିକଣା ସବୁ ଯେବେଠାରୁ କରିଦେଲା ମୋତେ ନିଜର ହୃଦୟର ଆକାଶରେ ବର ସାଟେ ସାଜି ମନ ତା ଦେହରେ ବର୍ଷି ଗଲାରେ
ସେଇ ମନ ବର ସାରେ ନାଚି ନାଚି ସାଥିରେ ଭିଜି ଗଲା ରେ ମାହିରେ ମାହିରେ ପ୍ରେମ ବୋଧେ ହେଇଗଲା ଧୀରେ 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 ଧୀରେ।